ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଅଶୀତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ରାଷ୍ଟ୍ରୀୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ସଂକଳ୍ପ ନେବାକୁ ଦେଶବାସୀଙ୍କୁ ଦେଲେ ଆହ୍ୱାନ ଦେଶର ସମସ୍ତ ନାଗରିକ ନିଜର ଆକାଂକ୍ଷା ଓ ସ୍ୱପ୍ନ ପୂରଣ ଲାଗି ଉପଲବ୍ଧ ସୁଯୋଗର ସଦୁପଯୋଗ କରିବା ହେଉଛି ସ୍ୱାଧୀନତାର ସାର୍ଥକତା ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଗତ ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଲେ ରାଷ୍ଟ୍ରପତି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଉପରାଷ୍ଟ୍ରପତି ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଭାରତ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍ ଆଜି ଖେଳାଯିବ ଗାଲା ଆନ୍ତର୍ଜାତିକ ଷ୍ଟାଡିୟମରେ ଅଶୀତମ ସ୍ୱାଧୀନତା ଦିବସ ଆଜି ଦେଶବ୍ୟାପୀ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଉଛି ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ରାଷ୍ଟ୍ରୀୟସ୍ତରୀୟ ମୁଖ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଭାରତୀୟ ବାୟୁସେନାର 2 MI-17 ହେଲିକପ୍ଟର ଦ୍ୱାରା ଆୟୋଜନ ସ୍ଥଳରେ ପୁଷ୍ପବୃଷ୍ଟି କରାଯିବା ପରେ ଜାତୀୟ ପତାକା ଉତ୍ତୋଳନ ସହିତ 21 ତୋପ ସଲାମିର ପ୍ରଦର୍ଶନ କରାଯାଇଛି ଚଳିତ ବର୍ଷ ପ୍ରଥମ ଥର ଲାଗି ଲାଲକିଲ୍ଲାରେ ବନ୍ଦେ ମାତରମ୍ ଗାନ କରାଯାଇଛି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଏବଂ ମାଇ ଭାରତର ସ୍ୱେଚ୍ଛାସେବୀମାନେ ଏହାକୁ ଗାନ କରିଥିଲେ ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଛି ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 2047 ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ବଡ଼ ସ୍ୱପ୍ନ ଦେଖିବା ସହିତ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ଏଥିଲାଗି ଦେଶର ସାମର୍ଥ୍ୟକୁ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇ କହିଛନ୍ତି ବିଗତ 12 ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ନୂତନ ସଂକଳ୍ପ ସହିତ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରଗତି ହେଉଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି
ଆଜ୍ ଭାରତ ନେ ଭି ଏକ ବହୁତ ବଡ଼ା ସପନା ଦେଖା ଔର ୱୋ ସପନା ହେ ଜବ ଆଜାଦୀ କେ 100 ସାଲ ହୋଙ୍ଗେ 2047 ମେ ହମ ବିକଶିତ ଭାରତ ବନା କେ ରହେଙ୍ଗେ 140 କରୋଡ଼ ଦେଶବାସୀଓ କେ ପୁରୁଷାର୍ଥ इस लक्ष्य को हमें हासिल करना और जब दुनिया की सबसे बड़ी आबादी वाला देश विकसित होने का संकल्प लेता है तो ये दुनिया की नजरों में भी हमारे साहस का परिचायक बन जाता है
2047 ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି ସମୟରେ ଭାରତ ଅନେକ ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିଛି ବିଶେଷକରି COVID-19 ମହାମାରୀ ଏବଂ ପରେ ପରେ ୟୁକ୍ରେନ୍ ଓ ପଶ୍ଚିମ ଏସିଆ ବିବାଦଜନିତ ସୃଷ୍ଟ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ସଙ୍କଟ ସମୟରେ ଦେଶରେ ଟିକା ଇନ୍ଧନ ଓ ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା ମାତ୍ର ସରକାରଙ୍କ ସୁଚିନ୍ତିତ ନୀତି ପ୍ରସ୍ତୁତି ଏବଂ ପ୍ରତିଷେଧମୂଳକ ବ୍ୟବସ୍ଥା ଦ୍ୱାରା ଭାରତ ଏହିସବୁ ସମସ୍ୟାକୁ ପ୍ରତିହତ କରିବାରେ ସଫଳ ହୋଇପାରିଛି ସରକାରଙ୍କ ନାଗରିକ ଦେବ ଭବ ନୀତି ଅନୁଯାୟୀ ଗତ 12 ମଧ୍ୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଦ୍ୱାରା ସମସ୍ତ ସଙ୍କଟକୁ ମୁକାବିଲା କରାଯାଇଛି ବର୍ତ୍ତମାନ ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ୍ ଏବଂ ୟୁରିଆ ମହଜୁଦ ରହିଛି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି
ୟୁରିଆ କେ ଦାମ ଦୁନିଆ ମେ 3000 ରୁପିଆ ପହଞ୍ଚ ଗଏ ଏକ ବୋରି କା ଆଜ ଭି ହମ ମେରେ ଦେଶ କି କିସାନୋ କୋ ୱୋ ବୋଝ ସହନେ କେ ଲିଏ ମଜବୁର ନହି କର ରହେ ସରକାର ଅପନେ କନ୍ଧୋ ପର ୱୋ ବୋଝ ଉଠା ରହା ହେ ଔର ଦୁନିଆ ସେ ଜୋ 3000 ରୁପିଆ ମେ ୟୁରିଆ କା ବୋରା ହମେ ମିଲତା ହେ ୱୋ ହମାରେ କିସାନୋ କୋ ହମ ସିର୍ଫ 300 ରୁପିଆ ମେ ଦେ ପାତେ ହମାରେ ଦେଶ ମେ ସିର୍ଫ 70 ସହରୋ ମେ पाइप से गैस की व्यवस्था थी 12 साल में इन 70 शहरों को हमने 700 शहरों तक पहुंचा दिया ये होता है विस्तार
ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିବିଧ ପଦକ୍ଷେପ ମାଧ୍ୟମରେ ତୃଣମୂଳ ସ୍ତରରେ ବ୍ୟାପକ ପରିବର୍ତ୍ତନ ଯୋଗୁଁ ଗତ 12 ମଧ୍ୟରେ ଭାରତ ଅନେକ କ୍ଷେତ୍ରରେ ଆତ୍ମନିର୍ଭର ହେବାରେ ସକ୍ଷମ ହୋଇପାରିଛି ଏହି ସମୟ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ 4 ବୃଦ୍ଧି ପାଇବା ସହିତ ଭାରତ ବର୍ତ୍ତମାନ ଏକ ପ୍ରତିରକ୍ଷା ଉତ୍ପାଦ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇପାରିଛି ସେହିଭଳି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଭାରତର ବର୍ତ୍ତମାନ ବିଦେଶୀ ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି ସେ କହିଛନ୍ତି ବର୍ତ୍ତମାନ ପ୍ରତ୍ୟେକ ଭାରତୀୟ ମେକ୍ ଇନ୍ ଇଣ୍ଡିଆ ଏବଂ ଭୋକାଲ୍ ଫର୍ ଲୋକାଲ୍ ଭାବନା ସହିତ ଦେଶ ପ୍ରଗତିରେ ନିଜକୁ ସାମିଲ କରିଛନ୍ତି। ଭାରତ ବିଭିନ୍ନ ସାମଗ୍ରୀ ଲାଗି ଅନ୍ୟ ଦେଶ ଉପରେ ନିର୍ଭରଶୀଳ ନ ହୋଇ ଏଣିକି ଆତ୍ମନିର୍ଭର ହେବା ପଥରେ ଆଗେଇ ଚାଲିଛି। ଏତଦ୍ବ୍ୟତୀତ ଦେଶରେ ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି କରିବା ଲାଗି ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ପାଇଁ ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ପୁଞ୍ଜିନିବେଶ କ୍ଷେତ୍ରରେ ଏକ ବିଶ୍ୱସ୍ତ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଫଳରେ ବିଶ୍ୱର ଦୃଷ୍ଟିଭଙ୍ଗୀ ଆମ ପ୍ରତି ବଦଳିବା ସହିତ ଭାରତର ଦୃଷ୍ଟିକୋଣକୁ ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ ସମ୍ମାନ ମିଳୁଛି ବୋଲି ଶ୍ରୀ ମୋଦି କହିଛନ୍ତି।
निर्भर रह करके नहीं जीना चाहिए, हमें आत्मनिर्भर बनना चाहिए। दुनिया में बहुत कुछ मिलता है लेकिन उससे हमारा सामर्थ्य तैयार नहीं होता है, न हमारे सामर्थ्य की कसौटी होती है और इसलिए हमें भी अपनी क्षमताओं को बढ़ाना है, अपने हितों की सुरक्षा हमें खुद को करनी है।
गत 12 वर्ष मध्यरे विभिन्न क्षेत्र में भारत हासिल करथिबा सफलता उपरे आलोकपात करी प्रधानमंत्री कहिछन्ति एही समय रे देश द्रुत गति रे विकास अभिमुखे गति करुछि। सरकार को विभिन्न जनकल्याणकारी योजना माध्यम रे देशर गरीब कृषक छोट व्यवसायी महिला युववर्ग तथा विभिन्न वर्गर लोके उपकृत होई पारिछन्ति। यार फलस्वरूप गत 12 वर्ष मध्यरे 25 कोटी रु ऊर्ध्व लोक दारिद्र्य सीमारेखा उपरक आसिबार सफल होइछन्ति बोली प्रधानमंत्री कहिछन्ति। श्री मोदी कहिछन्ति 2014 परठारु वर्तमान सुद्धा भारत ପ୍ରାୟ 40 ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହାଦ୍ୱାରା ଭାରତୀୟ ବ୍ୟବସାୟିକ ନେତୃବୃନ୍ଦ ଏବଂ ରପ୍ତାନୀକାରୀଙ୍କ ଲାଗି ପ୍ରଚୁର ସୁଯୋଗ ସୃଷ୍ଟି ହୋଇଛି। ଶକ୍ତି ସୁରକ୍ଷାକୁ ବର୍ତ୍ତମାନ ସମୟର ଆହ୍ୱାନ ଭାବେ ଅଭିହିତ କରି ଶ୍ରୀ ମୋଦି କହିଛନ୍ତି ଏ ଦିଗରେ ସରକାର ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶର ଶକ୍ତି ସୁରକ୍ଷା ଲାଗି ଆଣବିକ ଶକ୍ତି ଅନେକ ଗୁରୁତ୍ୱ ବହନ କରେ। 2047 ସୁଦ୍ଧା ଦେଶର ଆଣବିକ ଶକ୍ତି କ୍ଷମତା 100 GW ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖି ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
अब एनर्जी के बिना भी नई दुनिया को चलाना मुश्किल है और इसलिए हमें चीप हो, एआई हो, डेटा सेंटर हो, हमें बहुत बड़ी मात्रा में बिजली की जरूरत होगी। एनर्जी सिक्योरिटी ये हमारे समय की मांग है और इसलिए हमने पहले से ही उस दिशा में एक के बाद एक मजबूत कदम उठाए हैं। एनर्जी सिक्योरिटी का एक बड़ा माध्यम है परमाणु ऊर्जा, न्यूक्लियर एनर्जी। हमने पार्लियामेंट में शांति एक्ट पास कर करके एक नए लक्ष्य तरफ जाने का रास्ता तय कर लिया है। 2047 तक हम 100 GW न्यूक्लियर पावर का लक्ष्य लेकर के चल रहे हैं।
आपण माने संवाद सुनुछंती आकाशवाणी रो। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସମାବେଶୀ ଦେଶପ୍ରେମର ଭାବନା ସହିତ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ନିଜକୁ ସମର୍ପିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ସ୍ୱାଧୀନତାର ସାର୍ଥକତା ହେଉଛି ଦେଶର ସମସ୍ତ ନାଗରିକ ଯେପରି ନିଜର ଆକାଂକ୍ଷା ଓ ସ୍ୱପ୍ନ ପୂରଣ ଲାଗି ଉପଲବ୍ଧ ସୁଯୋଗର ସଦ୍ଉପଯୋଗ କରିପାରିବେ। ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ସମସ୍ତ ସଂଗ୍ରାମୀ ଏବଂ ଶହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଏକ ଆତ୍ମନିର୍ଭର, ସମୃଦ୍ଧ ତଥା ବିକଶିତ ଭାରତ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପ୍ରକ୍ରିୟାରେ ନିଜକୁ ସାମିଲ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏକ ସୁରକ୍ଷିତ, ସଶକ୍ତ, ସମୃଦ୍ଧ, ଆତ୍ମନିର୍ଭର ଏବଂ ବିକଶିତ ଭାରତ ଗଠନ କରିବା ହେଉଛି ଆଜିର ଦିନରେ 140 କୋଟି ଭାରତୀୟଙ୍କର ସମ୍ମିଳିତ ପ୍ରତିବଦ୍ଧତା ବୋଲି ଶ୍ରୀ ସିଂ କହିଛନ୍ତି। ନିଟ୍ ସ୍ନାତକ ପ୍ରଶ୍ନପତ୍ର ପ୍ରଘଟ ମାମଲାର ଅଧିକ ତଦନ୍ତ ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ଦିଲ୍ଲୀର ସ୍ୱତନ୍ତ୍ର ଫାଷ୍ଟ୍ରାକ୍ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ସମୟରେ ନୂତନ ତଥ୍ୟ ମିଳିବା ପରେ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଚାର୍ଜସିଟ୍ରେ ନାମ ଥିବା ବ୍ୟକ୍ତିମାନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମଧ୍ୟ ପଚରାଉଚରା କରିବା ଲାଗି ସିବିଆଇ ଅଦାଲତଙ୍କ ଅନୁମତି ଲୋଡ଼ୁଛି। ଏଥିଲାଗି ସ୍ୱତନ୍ତ୍ର ବିଚାରପତି ଅଜୟ ଗୁପ୍ତା ଅନୁମତି ପ୍ରଦାନ କରିଛନ୍ତି। ୟୁଜିସି ନେଟ୍, ସିଏସ୍ଆଇଆର୍ ନେଟ୍, ସିଏସ୍ଆଇଆର୍ ନେଟ୍, ଆଇସିଆର୍ AIEEE ସ୍ନାତକୋତ୍ତର ଏବଂ AICC PhD 2026 ପରୀକ୍ଷାର ପ୍ରୋଭିଜନାଲ ଉତ୍ତର ଖାତା ଆସନ୍ତାକାଲି ପ୍ରକାଶ ପାଇବ। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଦେଶର ବିଭିନ୍ନ ସ୍ଥାନରେ 87 ବିଷୟ ଲାଗିକୃତ ହୋଇଥିଲା। ଇଣ୍ଡୋନେସିଆର ଫ୍ଲୋର୍ସ ଦ୍ୱୀପରେ ଆଜି ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 6.7 ରେକର୍ଡ କରାଯାଇଛି। ଏହାଫଳରେ ଅନେକ ଘର ଓ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଥିବା ସହ ସୁନାମି ଲାଗି ସତର୍କ ସୂଚନା ଜାରି କରାଯାଇଛି। ଭାରତ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍ ଆଜି ଶ୍ରୀଲଙ୍କାର ଗାଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯିବ। ଏହି ମ୍ୟାଚ୍ ଆଜି ଭାରତୀୟ ସମୟ ପୂର୍ବାହ୍ନ 10:00 ଆରମ୍ଭ ହେବ। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ 2025-27 ସାଇକେଲ୍ର ଏହି ସିରିଜ୍ ଏକ ଅଂଶ ବୋଲି ଜଣାପଡ଼ିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 80ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ରାଷ୍ଟ୍ରୀୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। 2047 ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ସଂକଳ୍ପ ନେବାକୁ ଦେଶବାସୀଙ୍କୁ ଦେଲେ ଆହ୍ୱାନ। ଦେଶର ସମସ୍ତ ନାଗରିକ ନିଜର ଆକାଂକ୍ଷା ଓ ସ୍ୱପ୍ନ ପୂରଣ ଲାଗି ଉପଲବ୍ଧ ସୁଯୋଗର ସଦ୍ଉପଯୋଗ କରିବା ହେଉଛି ସ୍ୱାଧୀନତାର ସାର୍ଥକତା। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଗତ ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଲେ ରାଷ୍ଟ୍ରପତି, ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଉପରାଷ୍ଟ୍ରପତି, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ, ଏବଂ ଭାରତ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍ ଆଜି ଖେଳାଯିବ ଗାଲା ଆନ୍ତର୍ଜାତିକ ଷ୍ଟାଡିୟମରେ। ସମ୍ବାଦ ଶେଷ ହେଲା।